ଥରେ ଜଣେ ଲୋକ ନିଜ ବଳଦ ଗାଡ଼ି ନେଇ ଗୋଟିଏ ପଲ୍ଲୀ ଗ୍ରାମର ରାସ୍ତାରେ ଚାଲିଥାଏ। ସେତେବେଳକୁ ରାତି ହୋଇଯାଇଥାଏ, ଚାରିଆଡ଼ ଅନ୍ଧକାର। ହଠାତ୍ ସେ ଦେଖିପାରିଲା ଅନେକଗୁଡ଼ିଏ ରାସ୍ତା ସବୁ ବିଭିନ୍ନ ଦିଗକୁ ଯାଇଛି। କେଉଁ ରାସ୍ତାରେ ସେ ଯିବ ସେ ନିଜେ ଠିକ୍ କରିପାରୁନଥାଏ। ଶେଷରେ ସେ ଗୋଟିଏ ରାସ୍ତା ଠିକ୍ କଲା ଓ ସେହି ରାସ୍ତାରେ ନିଜର ଶଗଡ଼ଟି ଚଳେଇ ନେଇଯିବାକୁ ଆରମ୍ଭ କଲା। ରାସ୍ତାଟି ବଡ଼ ଖାଲଢିପ ହୋଇଥାଏ, ମଝିରେ ମଝିରେ ବଳଦ ଦୁଇଟା ଝୁଣ୍ଟି ପଡ଼ୁଥାନ୍ତି, ଅନ୍ଧାରରେ କିଛି ଦୁଶୁନଥାଏ। ଲୋକଟି ନିଜ ଶଗଡ଼ ନେଇ କୁଆଡ଼େ ଯାଉଛି ସେ ନିଜେ ମଧ୍ୟ ବୁଝିପାରୁନଥାଏ, ତଥାପି ସେ ଆଗକୁ ମାଡ଼ି ଚାଲିଥାଏ। ଶଗଡ଼ ଚାଳକଟି କୁଆଡ଼େ ଯାଉଛି? ସେ ନିଜର ଗ୍ରାମ ପରିତ୍ୟାଗ କରି ଅନ୍ୟ ଗୋଟିଏ ଭଲ ଜାଗା ଖୋଜୁଛି ରହିବା ପାଇଁ। ନିଜ ଗ୍ରାମରେ ରହିବା ପାଇଁ ତାର ଇଚ୍ଛା ଆଉ ନାହିଁ, କାରଣ ସେ ଗ୍ରାମରେ ସଂକ୍ରାମକ ରୋଗ ବ୍ୟାପିଯାଇଛି, ସେ ଗ୍ରାମରେ ବହୁତ ଗଣ୍ଡଗୋଳ। ବର୍ତ୍ତମାନ ସେ ଆଶା କରୁଛି ଯେ ସେ ଯେଉଁ ରାସ୍ତା ପସନ୍ଦ କରିଛି ସେଟା ଠିକ୍। ଏ ରାସ୍ତାରେ ଚୋରର ଭୟ ନାହିଁ ଏବଂ ଏଇ ରାସ୍ତାରେ ଗଲେ ସେ ଯେ ଗୋଟିଏ ଉପଯୁକ୍ତ ସ୍ଥାନରେ ପହଞ୍ଚିବ ଏ ଆଶା ତାର ଅଛି। ଆମମାନେ ସମସ୍ତେ ଏହିପରି ଜୀବନର ଏକ ପଥରେ ଚାଲିଛୁ, କିନ୍ତୁ ପ୍ରଶ୍ନ ହେଉଛି ଆମେ କୁଆଡ଼େ ଯାଉଛୁ ଆମେ ନିଜେ ଜାଣୁଛୁ ତ? କି ଆମେ ସେହି ଶଗଡ଼ ଚାଳକ ପରି ଠିକ୍ କି ଭୁଲ କିଛି ନ ଜାଣି ନିଜ ପାଇଁ ଗୋଟିଏ ରାସ୍ତା ମନୋନୀତ କରିଛୁ? କିନ୍ତୁ ଆମେ ଠିକ୍ ରାସ୍ତାରେ ଅଛୁ କି ନାହିଁ ସେ କଥା ଜାଣିବା ନିତାନ୍ତ ଆବଶ୍ୟକ, କାରଣ ଭୁଲ ରାସ୍ତାରେ ଚାଲି ସାରା ଜୀବନଟି କଟେଇଦେବା ପରେ ପୁଣି ଠିକ୍ ରାସ୍ତାକୁ ଫେରିଆସି ଆଉ ଥରେ ନିଜର ଜୀବନଯାତ୍ରା ଆରମ୍ଭ କରିବାକୁ ଆଉ ସମୟ ନଥିବ। ଆମର ଜୀବନରୂପକ ରାସ୍ତା ଦୁଃଖ ଓ ସମସ୍ୟାରେ ପରିପୂର୍ଣ୍ଣ, ପୁଣି ଆତ୍ମାରୂପେ ଶତ୍ରୁ ଶୟତାନ ଓ ତାର ଅନୁଚର ବର୍ଗ ଆମର ସମସ୍ତ ଆନନ୍ଦକୁ ଅପହରଣ କରିବା ପାଇଁ ଓ ଆମକୁ ଭୁଲ ମାର୍ଗରେ ଚାଳିତ କରିବା ପାଇଁ ଜଗି ରହିଥାନ୍ତି। ଅନେକ କହିଥାନ୍ତି ସବୁ ରାସ୍ତା କ'ଣ ଈଶ୍ୱରଙ୍କ ନିକଟକୁ ଯାଇନି, କିନ୍ତୁ ସେଟା ସମ୍ପୂର୍ଣ୍ଣ ଭୁଲ। ପ୍ରକୃତରେ ଅନେକ ରାସ୍ତା ନରକକୁ ଯାଇଛି। ନରକ ହେଉଛି ଶୈତାନର ସ୍ଥାନ ଓ ସେ ସ୍ଥାନକୁ ଯିଏ ଯାଏ ସେ ଚିରଦିନ ପାଇଁ ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହୁଏ। ନରକରେ ପଡ଼ିଲେ ସେଠୁ ଉଦ୍ଧାର ପାଇବାର ଉପାୟ ଆଉ ନାହିଁ। ତେବେ ଈଶ୍ୱରଙ୍କ ନିକଟକୁ ଯିବା ପାଇଁ କୌଣସି ପଥ ଅଛି କି? ହଁ, ନିଶ୍ଚୟ ଅଛି, ମାତ୍ର ସେ ପଥ ମାତ୍ର ଗୋଟିଏ। ଏ ପଥ ମନୁଷ୍ୟମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇନାହିଁ, ଏ ପଥ ତିଆରି କରିଛନ୍ତି ଈଶ୍ୱର ନିଜେ। ଏ ରାସ୍ତା ପାଇବ କିପରି? ଏ ରାସ୍ତାରେ ଯାତ୍ରା କରିବାକୁ ହେଲେ ନିଜର ପାପ ସକାଶେ ଅନୁତାପ କରିବାକୁ ହେବ ଓ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ହେବ, ତାହେଲେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେହି ପଥରେ ଆମକୁ କଢ଼େଇ ନେବେ। ଯେଉଁମାନେ ଏ ରାସ୍ତାର ସନ୍ଧାନ ପାଇଛନ୍ତି ସେମାନଙ୍କର ଜୀବନ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଇଛି, କାରଣ ସେମାନଙ୍କର ସମସ୍ତ ପାପ କ୍ଷମା ହୋଇଛି। ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା ଓ ତାଙ୍କର ଅନୁଗମନ କରିବା ଦ୍ୱାରା ସେମାନେ ପ୍ରକୃତ ସୁଖମୟ ଜୀବନ ପାଇବା ସଙ୍ଗେ ସଙ୍ଗେ ଈଶ୍ୱରଙ୍କ ନିକଟକୁ ଯିବାର ପଥ ପାଇପାରିଛନ୍ତି। ଏ ରାସ୍ତାରେ ଚାଲିବାକୁ ହେଲେ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ରଖି ତାଙ୍କର ଅନୁଗମନ କରିବାକୁ ହିଁ ହେବ। କିନ୍ତୁ ଶୁଣନ୍ତୁ, ଏ ରାସ୍ତା ବଡ଼ ସରୁଆ, ଯୀଶୁଖ୍ରୀଷ୍ଟଙ୍କ ସାହାଯ୍ୟ ବିନା ଏ ରାସ୍ତାରେ ଚାଲିବା ବଡ଼ କଷ୍ଟ ସତରେ, କିନ୍ତୁ ଏ ପଥ ସଦା ଆନନ୍ଦମୟ ଓ ସବୁ ଉତ୍ତମତାରେ ପୂର୍ଣ୍ଣ। ଆପଣ ଯଦି ଈଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବେ ଓ ନିର୍ଭର ରଖିବେ, ସେ ଆପଣଙ୍କୁ ଅନନ୍ତ ଜୀବନ ଦେବେ। ନରକକୁ ଯାଇଥିବା ପଥ ସବୁରୁ ଆମକୁ ଉଦ୍ଧାର କରିବା ପାଇଁ ସେ ନିଜର ଜୀବନ ଆମ ପାଇଁ ଉତ୍ସର୍ଗ କରିଛନ୍ତି। ଆମ ପାପର ପ୍ରାୟଶ୍ଚିତ ସେ ସାଧନ କରିସାରିଛନ୍ତି। ଯେ କେହି ତାଙ୍କୁ ବିଶ୍ୱାସ କରେ ସେ ତାକୁ ଗ୍ରହଣ କରିବେ। ତୁମର ଜୀବନ ସମ୍ପୂର୍ଣ୍ଣ ବଦଳିଯିବ, ଆଉ ତୁମେ ଅନ୍ଧକାରରେ ଭ୍ରମଣ କରିବ ନାହିଁ କିମ୍ବା ଶୟତାନ ଓ ପାପର ଅନୁଗାମୀ ହେବ ନାହିଁ, ମାତ୍ର ତୁମର ପଥ ସଦା ଆଲୋକିତ ହେବ ଓ ଯୀଶୁ ହେବେ ତୁମର ଉଦ୍ଧାରକର୍ତ୍ତା ଓ ପ୍ରଭୁ।